ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାର ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମର ଅଂଶ ହେବା ନିମନ୍ତେ ସ୍ୱାଗତ କରେ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆମେ ମଧ୍ୟ ଆପଣଙ୍କ ନିକଟରେ ବିଶେଷ ଧନ୍ୟବାଦୀ। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ମଧ୍ୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ, ଆପଣଙ୍କର ପରିବାର ନିମନ୍ତେ ପ୍ରାର୍ଥନା କରୁଅଛୁ ଏବଂ ଆପଣଙ୍କର ସମସ୍ୟାର ସମାଧାନ ନିମନ୍ତେ ମଧ୍ୟ ପ୍ରାର୍ଥନା କରୁଅଛୁ। ଆଉ ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କୁ ସମସ୍ୟାରୁ ଉଦ୍ଧାର କରିବେ। ଆପଣ ଯେ ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ଆତ୍ମିକ ଜୀବନରେ ଉପକୃତ ହୋଇପାରୁଛନ୍ତି ତାହା ଜାଣି ମଧ୍ୟ ଆମେ ପ୍ରଭୁଙ୍କ ନାମ ବିଶେଷ ଧନ୍ୟବାଦ ଦେଉ। ବାସ୍ତବରେ ଯେଉଁମାନେ ପ୍ରଭୁଙ୍କର ବାକ୍ୟର ନିକଟବର୍ତ୍ତୀ ହୁଅନ୍ତି ପ୍ରଭୁ ନିଶ୍ଚିତ ଭାବରେ ସେମାନଙ୍କୁ ସୁରକ୍ଷା କରନ୍ତି, ସେମାନଙ୍କୁ ସାନ୍ତ୍ୱନା ଦିଅନ୍ତି ଏବଂ ସେମାନଙ୍କୁ କେବେ ହେଲେ ନିରାଶ କରନ୍ତି ନାହିଁ। ଆସନ୍ତୁ ତାହେଲେ ଆଜି ମଧ୍ୟ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ତାଙ୍କର ସେହି ସାନ୍ତ୍ୱନାଜନକ ବାକ୍ୟ ଶୁଣିବା ସଙ୍ଗେ ସଙ୍ଗେ ଆମମାନଙ୍କର ଜୀବନର ସମସ୍ୟାର ସମାଧାନର ଉପାୟ ଖୋଜି ନେବା ପାଇଁ ଚେଷ୍ଟା କରିବା, ଆଉ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ଆମେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ପାଇଁ ଚେଷ୍ଟା କରିବା। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ଆମମାନଙ୍କର ପବିତ୍ର ତଥା ଜୀବିତ ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ। ପବିତ୍ର ପ୍ରଭୁ, ଆମମାନଙ୍କ ପରି ଅଯୋଗ୍ୟ ଅପଦାର୍ଥମାନଙ୍କୁ ତୁମେ ସୁଯୋଗ ଦେଇଛ, ତୁମର ବାକ୍ୟ ମଧ୍ୟ ଦେଇ ପ୍ରଭୁ ତୁମେ ଆମକୁ ଶାନ୍ତି ସାନ୍ତ୍ୱନା ଆନନ୍ଦ ଦେଉଛ, ଭରସା ଦେଉଛ, ଏବଂ ପ୍ରଭୁ ଦୁଃଖରେ ଆମମାନଙ୍କୁ ତୁମେ ଆନନ୍ଦ ଦେଉଛ, ସେଥିପାଇଁ ପ୍ରଭୁ ତୁମର ଧନ୍ୟବାଦ କରୁଅଛୁ। ହଁ ପ୍ରଭୁ, ତୁମର ବାକ୍ୟ ହିଁ କେବଳ ଆମମାନଙ୍କୁ ଶକ୍ତି ଦେଇପାରେ, ସାନ୍ତ୍ୱନା ଦେଇପାରେ, ସାହସ ଦେଇପାରେ, ସମାଧାନର ଉପାୟ ମଧ୍ୟ ଆମମାନଙ୍କୁ ଦେଇପାରେ। ହଁ ପ୍ରଭୁ, ଏହି ସମୟରେ ଆମେ ତୁମର ବାକ୍ୟ ମଧ୍ୟ ଦେଇ ତୁମର ନିକଟବର୍ତ୍ତୀ ହେବା ପାଇଁ ଯାଉଅଛୁ। ଯଦି ପ୍ରଭୁ ଆମମାନଙ୍କ ଜୀବନରେ କୌଣସି ପ୍ରକାର ମନ୍ଦ କଳୁଷିତ ବିଷୟ ଥାଏ, ମନ୍ଦ ଚିନ୍ତା ଥାଏ, ପ୍ରଭୁ ତୁମେ ତାହା ଦୂର କରିଦିଅ। ଯଦି ଆମମାନଙ୍କ ମନ ମଧ୍ୟରେ କୌଣସି ପ୍ରକାର ସନ୍ଦେହ ଥାଏ, ପ୍ରଭୁ ସେ ସନ୍ଦେହକୁ ତୁମେ ଦୂର କରିଦିଅ, ଏକ ସରଳ ବିଶ୍ୱାସର ହୃଦୟ ଦିଅ, ଏବଂ ତୁମର ବାକ୍ୟକୁ ସରଳ ବିଶ୍ୱାସରେ ଗ୍ରହଣ କରିବା ପାଇଁ ତୁମେ ଆମମାନଙ୍କୁ ସେହି ପ୍ରକାର ହୃଦୟ ପ୍ରଦାନ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଜିହିଜିକଲ ପୁସ୍ତକର 31 ଓ 32 ପର୍ବ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଅଂଶରେ ଆମେ ବିଶେଷତଃ ବ୍ୟକ୍ତିଗତ ଭାବେ ଫାରୋଙ୍କ ବିରୁଦ୍ଧରେ ବିଚାର ପ୍ରକାଶ କରାଯାଇଥିବାର ଲକ୍ଷ୍ୟ କରିବାକୁ ପାରିବା, ଯାହାକି ମିଶରର ବିଚାର ବିଷୟ ନେଇ 29 ପର୍ବରୁ ଆରମ୍ଭ ହୋଇଥିବା ବିଭାଗକୁ ସମାପ୍ତ କରେ। ଏହା ଏକ କୌତୁହଳର ବିଷୟ ଯେ ଜିହିଜିକଲ ମିଶର ନିମନ୍ତେ 4ଟି ପର୍ବକୁ ଅର୍ପଣ କରନ୍ତି ଓ ଯିଶାୟ, ଜିରିମିୟ ଓ ନିମ୍ନତମ ଭାଓବାଦୀମାନେ ମିଶର ବିଷୟ ନେଇ ମଧ୍ୟ ପ୍ରକାଶ କରନ୍ତି। ମିଶର ଇସ୍ରାଏଲର ଇତିହାସରେ ବିଶେଷ ଭାବେ ପ୍ରବେଶ କରେ। ଆଉ ବର୍ତ୍ତମାନ ମିଶର ଇସ୍ରାଏଲ ନିମନ୍ତେ ଏକ କଣ୍ଟକ ସ୍ୱରୂପ। 31 ପର୍ବରେ ଆମେ ଫାରୋର ପତନ ବିଷୟ ନେଇ ଲକ୍ଷ୍ୟ କରିବାକୁ ପାରୁ। ଏହା ଏକ ଦୃଷ୍ଟାନ୍ତ ଛଳରେ ପ୍ରକାଶ କରାଯାଇଅଛି ଓ ଏହା ଫାରୋ ଓ ତାହାଙ୍କର ପ୍ରଜାମାନଙ୍କୁ ଉପସ୍ଥାପିତ କରେ। 31 ପର୍ବର ପ୍ରଥମ 9 ପଦ ମଧ୍ୟରେ ଫାରୋଙ୍କର ମହାନତା ଓ ମହିମା ପ୍ରକାଶ କରାଯାଇଅଛି। 10ପଦରୁ 14ପଦ ମଧ୍ୟରେ ବୃକ୍ଷର ଦୃଷ୍ଟାନ୍ତ ମାଧ୍ୟମରେ ମିଶରର ପତନ ବିଷୟ ନେଇ ପ୍ରକାଶ କରାଯାଇଅଛି ଓ 15ପଦରୁ 18ପଦ ମଧ୍ୟରେ ବୃକ୍ଷର ପତନ ନେଇ ବିଳାପ କରାଯାଇଅଛି ଓ ଏଥିହେତୁ ପୃଥିବୀର ଜାତିମାନଙ୍କ ଉପରେ ଯେଉଁ ସମସ୍ୟା ଆସିଲା ତାହା ପ୍ରକାଶ କରାଯାଇଅଛି। ମୋର ବିଶ୍ୱାସ, ଆପଣ ଜିହିଜିକଲ ପୁସ୍ତକର ଗୁରୁତ୍ୱପୂର୍ଣ୍ଣତାକୁ ଲକ୍ଷ୍ୟ କରିପାରିଛନ୍ତି। ଏହା ଏକ ପୁସ୍ତକ ଯାହାକି ଈଶ୍ୱରଙ୍କର ମହିମାକୁ ପ୍ରକାଶ କରେ ଓ ଈଶ୍ୱର ଯେ ପବିତ୍ର ଈଶ୍ୱର, ଯେ କି ପାପର ବିଚାର କରିବେ ତାହା ମଧ୍ୟ ପ୍ରକାଶ କରେ। ବର୍ତ୍ତମାନ ଈଶ୍ୱର ହେଉଛନ୍ତି ଦୟାବାନ ଓ ଅନୁଗ୍ରହକାରୀ। ସେ ପ୍ରତ୍ୟେକ ମନୁଷ୍ୟକୁ ପ୍ରେମ କରନ୍ତି। ସେ ମନୁଷ୍ୟ ପରିବାରକୁ ଉଦ୍ଧାର କରିବାକୁ ଚାହାନ୍ତି ଓ ସେ ଚାହାନ୍ତି ନାହିଁ କେହି ପାପରେ ବି ନଷ୍ଟ ହୁଅନ୍ତୁ, ମାତ୍ର ସେ ମଧ୍ୟ ପାପର ବିଚାର କରନ୍ତି। ଆପଣ ଯଦି ତାହାଙ୍କର ଅନୁଗ୍ରହକୁ ଉପେକ୍ଷା କରନ୍ତି, ତାହେଲେ ସେ ଆପଣଙ୍କୁ କଦାପି ଛାଡ଼ିବେ ନାହିଁ। ସେ ନିଶ୍ଚିତ ଭାବେ ଆପଣଙ୍କର ବିଚାର କରିବେ। ତାହା ହିଁ ଯାହାକି ଇସ୍ରାଏଲ ପ୍ରତି ଘଟିଲା ଓ ତାହା ହିଁ ଯାହାକି ମିଶର ପ୍ରତି ଘଟିଲା। ମିଶର ତାହାର ଯେଉଁ ଆଲୋକ ଥିଲା, ସେହି ଆଲୋକ ଉପରେ ଭିତ୍ତି କରି ବିଚାରିତ ହେଲା ଓ ତାହାକୁ ପ୍ରଚୁର ମାତ୍ରାରେ ଆଲୋକ ପ୍ରଦତ୍ତ ହୋଇଥିଲା। ଆସନ୍ତୁ ବର୍ତ୍ତମାନ ଫାରୋଙ୍କର ମହାନତା ଓ ମହିମା ପ୍ରତି ଟିକେ ଦୃଷ୍ଟି ଦେବା। 31 ପର୍ବର ପ୍ରଥମ 2 ପଦରେ ଲେଖା ଅଛି, ଅନନ୍ତର 11 ବର୍ଷର 3ୟ ମାସ, ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ ନିକଟରେ ଉପସ୍ଥିତ ହେଲା, ଯଥା, ହେ ମନୁଷ୍ୟ ସନ୍ତାନ, ତୁମେ ମିଶ୍ରର ରାଜା ଫାରୋକୁ ଓ ତାହାର ଲୋକାରଣ୍ୟକୁ କୁହ, ତୁମ୍ଭେ ଆପଣା ମହତ୍ତ୍ୱରେ କାହାର ତୁଲ୍ୟ। ଈଶ୍ୱର ମିଶ୍ରର ମହାନତାକୁ ଜାଣିପାରିଥିଲେ। ସମ୍ଭବତଃ କେତେକ ସହସ୍ରାବ୍ଦ ଧରି ଏହି ମହାନ ରାଜ୍ୟ ସମଗ୍ର ପୃଥିବୀ ଉପରେ ପ୍ରଭାବ ବିସ୍ତାର କରିଥିଲା। ଏହା ପୃଥିବୀ ନିମନ୍ତେ ଖାଦ୍ୟ ଝୁଡ଼ି ପଡ଼ିଥିଲା, କାରଣ ଏହାକୁ ବର୍ଷା ଜଳ ଉପରେ ନିର୍ଭର କରିବାକୁ ପଡ଼ୁନଥିଲା। ନୀଳ ନଦୀ ପ୍ରତ୍ୟେକ ବର୍ଷ ସେମାନଙ୍କୁ ଜଳ ଯୋଗାଉଥିଲା। ଏହା ଏକ ଚମତ୍କାର ଶକ୍ତିଶାଳୀ ଜାତି ମଧ୍ୟ ଥିଲା। 3ପଦରେ ଲେଖା ଅଛି, ଦେଖ, ଅସୁର ଲିବାନୋନ୍ସ୍ଥ ଏରସ ବୃକ୍ଷ ସ୍ୱରୂପ ଥିଲା, ତାହାର ସୁନ୍ଦର ଘନଛାୟାଦାୟକ ଓ ଉଚ୍ଚାକୃତି ଶାଖାମାନ ଥିଲା ଓ ତାହାର ଶିଖର ଗହଳିଆ ଡାଳ ମଧ୍ୟରେ ଥିଲା। ଈଶ୍ୱର କହନ୍ତି, ମୁଁ ଉତ୍ତରରେ ଥିବା ସେହି ମହାନ ଜାତି ଅସୁରକୁ ଏକ ବୃହତ୍ ଏରସ ବୃକ୍ଷ ସହିତ ତୁଳନା କରେ। ବର୍ତ୍ତମାନ ଅରଣ୍ୟରେ ଗୋଟିଏ ବୃକ୍ଷ ଅପେକ୍ଷା ଅନେକଗୁଡ଼ିଏ ବୃକ୍ଷ ରହିଅଛି, କାରଣ ଗୋଟିଏ ବୃକ୍ଷ ଅରଣ୍ୟରେ ପରିଣତ ହୋଇପାରେ ନା। ଅସୁର ଅନ୍ୟ ସମସ୍ତ ବୃକ୍ଷମାନଙ୍କ ଅପେକ୍ଷା ଅଧିକ ଉଚ୍ଚ ହୋଇ ଛିଡ଼ା ହେଲା ଓ କର୍ତ୍ତୃତ୍ୱ କଲା, ମାତ୍ର ଈଶ୍ୱର ଅସୁରକୁ ନତ କଲେ। ଏହି ସମ୍ବାଦ ଫାରୋ ଓ ତାହାଙ୍କର ଲୋକମାନଙ୍କ ମଧ୍ୟରେ ପହଞ୍ଚିବା ଆବଶ୍ୟକ ଥିଲା। ଫାରୋ ମଧ୍ୟ ଏକ ବୃହତ୍ ବୃକ୍ଷ ପରି, ସେ ସମସ୍ତ ବିଷୟ ଉପରେ ତାହାର ପ୍ରଭାବ ବିସ୍ତାର କରିଅଛି। ମିଶ୍ରର ଲୋକମାନେ ମହାନ ଅଟନ୍ତି, ମାତ୍ର ବର୍ତ୍ତମାନ ସେମାନେ ନତ ହେବାକୁ ଯାଉଅଛନ୍ତି। ଏପରିକି ଆମେ 29 ପର୍ବରେ ଦେଖିଥିଲୁ ଯେ ମିଶ୍ର ଏକ ନୀଚ ରାଜ୍ୟ ହେବାକୁ ଯାଉଅଛି। ତେବେ 2000 ବର୍ଷ ଧରି ବର୍ତ୍ତମାନ ଏହା ଏକ ନୀଚ ରାଜ୍ୟ ହୋଇ ରହିଅଛି। ଏହା ଆଉ କେବେ ହେଲେ ପୁନର୍ବାର ପୃଥିବୀର ଏକ ସାମ୍ରାଜ୍ୟ ହେବ ନାହିଁ। ଆସନ୍ତୁ ବର୍ତ୍ତମାନ ଫାରୋଙ୍କର ପତନ ବିଷୟ ନେଇ ଲକ୍ଷ୍ୟ କରିବାକୁ ଯିବା। 31 ପର୍ବର 10 ପଦରେ ଲେଖା ଅଛି, ଏହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ସେ ବୃକ୍ଷ ଦୀର୍ଘତାରେ ଉଚ୍ଚୀକୃତ ହୋଇଅଛି ଓ ଗହଳିଆ ଡାଳ ସମୂହ ମଧ୍ୟରେ ସେ ଆପଣା ଶିଖର ରଖିଅଛି, ଆଉ ଆପଣାର ଉଚ୍ଚତାରେ ତାହାର ଅନ୍ତଃକରଣ ଗର୍ବିତ ହୋଇଅଛି। ଲେଖା ଅଛି, ଏହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି। ଏହି ଯେଉଁ ଖଣ୍ଡବାକ୍ୟ ଏଠାରେ ପ୍ରକାଶ କରାଯାଇଅଛି, ଏହା ଏହି ପର୍ବ ମଧ୍ୟରେ ଏକ ବିଭାଗକୁ ଦର୍ଶାଏ। ଏହି ବିଭାଗରେ ଆମେ ଦେଖୁ ଯେ ଫାରୋ ଗର୍ବରେ ଉଚ୍ଚୀକୃତ ହୋଇଅଛି। ଗର୍ବ ମନୁଷ୍ୟର ହୃଦୟରେ ଅଛି ଓ ସେ ଯେଉଁ ବିପଦ ମଧ୍ୟରେ ରହିଥିଲା ତାହାର ଗର୍ବ ତହିଁ ପ୍ରତି ତାହାକୁ ଅନ୍ଧ କରିଦେଇଥିଲା। 11 ପଦରେ ଲେଖା ଅଛି, ଏଥିପାଇଁ ଆମ୍ଭେ ତାହାକୁ ନାନା ଗୋଷ୍ଠୀ ମଧ୍ୟରେ ବଳବାନର ହସ୍ତରେ ସମର୍ପଣ କରିବା। ସେ ନିଶ୍ଚୟ ତାହା ସହିତ ଉଚିତ ବ୍ୟବହାର କରିବ, ଆମ୍ଭେ ତାହାର ଦୁଷ୍ଟତା ସକାଶୁ ତାହାକୁ ତଡ଼ି ଦେଇଅଛୁ। ଇତିହାସରେ ଏହି ସମୟରେ ନାନା ଗୋଷ୍ଠୀମାନଙ୍କ ମଧ୍ୟରେ କିଏ ବଳବାନ ଥିଲା? ଏହା ହେଉଛି ବାବିଲୋନର ରାଜା ନବୁଖଦ୍ନେଶ୍ଚର। ଆପଣ ଯଦି ଦାନିଏଲ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ ପାଠ କରିବେ, ତାହେଲେ ଏହା ରାଜା ନବୁଖଦ୍ନେଶ୍ଚର ବୋଲି ଜାଣିପାରିବେ। ଦାନିଏଲ ଭବିଷ୍ୟତ ବକ୍ତା ରାଜା ନବୁଖଦ୍ନେଶ୍ଚରଙ୍କୁ କହିଲେ, ଆପଣ ସୁବର୍ଣ୍ଣର ମସ୍ତକ। ଏହି ବ୍ୟକ୍ତିଙ୍କର ମହାନତା ସୀମା ଅତିକ୍ରମ କରିନାହିଁ। ଈଶ୍ୱର ଏଠାରେ କିନ୍ତୁ ଫାରୋଙ୍କ ବିଷୟ ନେଇ କହନ୍ତି, ଏଥିପାଇଁ ଆମ୍ଭେ ତାହାକୁ ନାନା ଗୋଷ୍ଠୀ ମଧ୍ୟରେ ବଳବାନର ହସ୍ତରେ ସମର୍ପଣ କରିବା, ଯେହେତୁ ସେ ନିଜର ଅହଙ୍କାରରେ ନିଜକୁ ଉଚ୍ଚୀକୃତ କରିଅଛି, ଏହେତୁ ଆମ୍ଭେ ତାହାକୁ ନତ କରାଇବା। ଈଶ୍ୱର ତାହା ସହିତ ବ୍ୟବହାର କରିବାକୁ ଯାଉଅଛନ୍ତି, ସେ ତାହାକୁ ତାହାର ଦୁଷ୍ଟତା ନିମନ୍ତେ ବିତାଡ଼ିତ କରିବାକୁ ଯାଉଅଛନ୍ତି। 31 ପର୍ବର 12 ପଦରେ ଲେଖା ଅଛି, ପୁଣି ଗୋଷ୍ଠୀମାନଙ୍କ ମଧ୍ୟରେ ଭୟଙ୍କର ବିଦେଶୀମାନେ ତାହାକୁ କାଟି ପକାଇ ଛାଡ଼ି ଯାଇଅଛନ୍ତି। ପର୍ବତମାନଙ୍କ ଉପରେ ଓ ସକଳ ଉପତ୍ୟକାରେ ତାହାର ଶାଖା ସବୁ ପଡ଼ିଅଛି, ଆଉ ଦେଶର ସକଳ ଜଳ ପ୍ରବାହର ନିକଟରେ ତାହାର ଡାଳ ସବୁ ଭଙ୍ଗାଯାଇଅଛି। ପୁଣି ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ତାହାର ଛାୟା ତଳୁ ଯାଇଅଛନ୍ତି ଓ ତାହାକୁ ତ୍ୟାଗ କରିଅଛନ୍ତି। ମିଶର ବିନଷ୍ଟ ହେବ ଓ ଏହା ଜଗତ ପ୍ରତି ଏକ ଆଘାତଦାୟକ ହେବ। ବର୍ତ୍ତମାନ ଆମେ ଫାରୋର ପତନ ନେଇ ବିଳାପର ବିଷୟକୁ ଲକ୍ଷ୍ୟ କରିବାକୁ ପାରିବା। ଏହା ଈଶ୍ୱରଙ୍କର ବାକ୍ୟ ମଧ୍ୟରେ ଏକ ଚମତ୍କାର ବିଭାଗ ଓ ଏହି ବିଭାଗ ପ୍ରତି ଆମମାନେ ଭଲ ଭାବେ ଦୃଷ୍ଟି ଦେବା ଆବଶ୍ୟକ। ଦେଖନ୍ତୁ 31 ପର୍ବର 15 ପଦରେ ଏହିପରି ଲେଖା ଅଛି, ପ୍ରଭୁ ସଦାପ୍ରଭୁ ଏ କଥା କହନ୍ତି, ସେ ପାତାଳକୁ ଓହ୍ଲାଇଯିବା ଦିନ ଆମ୍ଭେ ଶୋକ ନିରୂପଣ କଲୁ, ଆମ୍ଭେ ତାହା ସକାଶୁ ଜଳଧିକୁ ଆଚ୍ଛାଦିତ କଲୁ, ଓ ଆମ୍ଭେ ତହିଁର ସ୍ରୋତ ସମୂହକୁ ନିବୃତ କଲୁ, ତହିଁରେ ମହାଜଳରାଶି ରୁଦ୍ଧ ହେଲା, ପୁଣି ଆମ୍ଭେ ତାହା ନିମନ୍ତେ ଲିବାନୋନ୍କୁ ଶୋକ କରାଇଲୁ, ଓ କ୍ଷେତ୍ରସ୍ଥ ବୃକ୍ଷ ସକଳ ତାହା ଲାଗି ମ୍ଲାନ ହେଲେ। ଏହି ପଦରେ ପାତାଳ ବୋଲି ଯେଉଁ ଶବ୍ଦ ପ୍ରୟୋଗ କରାଯାଇଅଛି ତାହା ସିଓଲ ଅଟେ। ଏହି ପଦଟି ଫାରୋଙ୍କ ବିଷୟ ନେଇ ପ୍ରକାଶ କରେ, ଯେ କି ପରାସ୍ତ ହୋଇ ପତିତ ହେବାକୁ ଯାଉଅଛନ୍ତି ଓ ହତ ହେବାକୁ ଯାଉଅଛନ୍ତି। ସିଓଲ ଯଦିଓ ଏକ ସମୟରେ ପାତାଳକୁ ବୁଝାଏ, ମାତ୍ର ଏଠାରେ ଏହା ଏକ ଅଦୃଶ୍ୟ ଜଗତ, ଏକ ଅଜଣା ଅଞ୍ଚଳ କିମ୍ବା ଏକ ମୃତମାନଙ୍କର ବାସସ୍ଥାନକୁ ବୁଝାଏ। ମାତ୍ର କେବଳ ପାତାଳକୁ ବୁଝାଏ ନାହିଁ, ଯେଉଁଠାରେ କି ମୃତ୍ୟୁ ପରେ ଦୃଶ୍ୟ ଶରୀରକୁ ରଖାଯାଏ। ଏହା ଏକ ସ୍ଥାନ ଯେଉଁଠାକୁ କି ଆତ୍ମା ଯାଏ। ଆପଣଙ୍କର ମନେଥିବ ଯେ ଜ୍ଞାନୀ ରାଜା ସଲୋମନ ଏହି ଘଟଣା ନେଇ କହିଥିଲେ, ଶରୀର ମୃତ୍ତିକାକୁ ଫେରିଯାଏ, ମାତ୍ର ଆତ୍ମା ଈଶ୍ୱରଙ୍କ ନିକଟକୁ ଚାଲିଯାଏ। ଉପଦେଶକ ବାର ପର୍ବର ସାତ ପଦରେ ଲେଖା ଅଛି, ପୁଣି ଧୂଳି ପୂର୍ବପରି ମୃତ୍ତିକାରେ ଲୀନ ହେବ, ଆଉ ଆତ୍ମାଦାତା ପରମେଶ୍ୱରଙ୍କ ନିକଟକୁ ଆତ୍ମା ଫେରିଯିବ। ଏହି ଜଗତରେ ମନୁଷ୍ୟ ଶରୀର କେବଳ ଧୂଳି ବ୍ୟତୀତ ଅନ୍ୟ କିଛି ନୁହେଁ। ମନୁଷ୍ୟ ବିଷୟ ନେଇ ଗୀତ ରଚକ ଏହିପରି କହନ୍ତି, କାରଣ ସେ ଆମମାନଙ୍କର ଗଠନ ଜାଣନ୍ତି, ଆମ୍ଭେମାନେ ଯେ ଧୂଳି ମାତ୍ର ଏହା ସେ ସ୍ମରଣ କରନ୍ତି। ଆମମାନେ ଯେ କେବଳ ଧୂଳି ମାତ୍ର ଏହା ଆମେମାନେ ବେଳେବେଳେ ଭୁଲିଯାଉ, କିନ୍ତୁ ଆମମାନେ ସ୍ମରଣ ରଖିବା ଉଚିତ ଯେ ଯେତେଦୂର ପର୍ଯ୍ୟନ୍ତ ଆମମାନଙ୍କର ଶରୀରକୁ ନେଇ ବିଚାର କରାଯାଏ, ଆମ୍ଭେମାନେ ଧୂଳି ମାତ୍ର। ଯେତେବେଳେ ଧୂଳିଗୁଡ଼ିକ ଏକାଠି ହୁଏ, ତାହା କାଦୁଅରେ ପରିଣତ ହୁଏ। ଯେତେବେଳେ ଆମମାନେ ଆମମାନଙ୍କର ଶରୀରକୁ ମୃତ୍ତିକା ମଧ୍ୟରେ ରଖିଦେଉ, ସେତେବେଳେ ଏହା ମୃତ୍ତିକା ମଧ୍ୟକୁ ଫେରିଯାଏ। ପ୍ରଭୁ ଯୀଶୁ ଏହି ବିଷୟ ନେଇ କହନ୍ତି ଯେ ଯେତେବେଳେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ମୃତ୍ୟୁବରଣ କରେ, ତାହାର ଶରୀର ମୃତ୍ତିକାରେ ଶୋଇ ରହେ। ପାଉଲ ଏହି ଦୃଶ୍ୟ ଶରୀର ଶୋଇ ରହିବା ନେଇ ପ୍ରଥମ ଥେସଲୋନିକି ଚାରି ପର୍ବର ତେର ପଦରେ ପ୍ରକାଶ କରନ୍ତି। ମାତ୍ର ଏଠାରେ ପ୍ରଶ୍ନ ଆସେ, ବିନାଶପ୍ରାପ୍ତମାନଙ୍କର ଆତ୍ମା କେଉଁଠାକୁ ଯାଏ? ସେମାନେ ମଧ୍ୟ ସିଓଲକୁ ଯାଆନ୍ତି, ଯାହାକି ଅଦୃଶ୍ୟ ଜଗତ। ଆମେ ଏକ ଦୃଷ୍ଟାନ୍ତ ମଧ୍ୟ ଦେଇ ତାହା ଜାଣିବାକୁ ପାରୁ। ଏକ ଜୀବନ୍ତ ଜୀବନ କାହାଣୀ, ଯାହାକି ଲୁକ ଷୋହଳ ପର୍ବର ଉଣେଇଶ ପଦରୁ ଏକତିରିଶ ପଦ ମଧ୍ୟରେ ପ୍ରଭୁ ଯୀଶୁ ଦୁଇ ଜଣ ବ୍ୟକ୍ତିଙ୍କ ବିଷୟରେ କହିଥିଲେ ଯେଉଁମାନେ ମୃତ୍ୟୁବରଣ କରିଥିଲେ, ତାହା ହେଉଛି ଯେ ସିଓଲ ଦୁଇଟି କକ୍ଷରେ ବିଭକ୍ତ ହୋଇଅଛି। ଗୋଟିଏ ଯନ୍ତ୍ରଣାମୟ ସ୍ଥାନ ଓ ସେହି ସ୍ଥାନକୁ ଧନିଗଲା, ଓ ଅନ୍ୟଟି ହେଉଛି ଅବ୍ରାହ୍ମଙ୍କ କୋଳ, ଯେଉଁଠାକୁ କି ସେହି ଦରିଦ୍ର ଭିକ୍ଷୁକଟି ମୃତ୍ୟୁ ପରେ ଗଲା। ପ୍ରକୃତରେ ସିଓଲ ଥିଲା ମୃତମାନଙ୍କର ଅସ୍ଥାୟୀ ବାସସ୍ଥାନ, ଯାହାକି ପ୍ରଭୁ ଯୀଶୁ ଯେତେବେଳେ ସ୍ୱର୍ଗାରୋହଣ କଲେ, ସେତେବେଳେ ସେ ଏହି ବିଭାଗକୁ ଖାଲି କରି ଏହାକୁ ପାରଦୀସ ବା ଅବ୍ରାହ୍ମଙ୍କ କୋଳ ବୋଲି ନାମିତ କଲେ, ଯାହାକି ଆପଣ ଏଫିସି ଚାରି ପର୍ବର ଆଠ ପଦରୁ ଦଶ ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବେ। ମାତ୍ର ଯେଉଁ ବିଭାଗଟି ଯନ୍ତ୍ରଣାମୟ ସ୍ଥାନ, ତାହା ସେପର୍ଯ୍ୟନ୍ତ ଖାଲି ହେବ ନାହିଁ ଯେପର୍ଯ୍ୟନ୍ତ ସେଠାରେ ଥିବା ଆତ୍ମାଗୁଡ଼ିକ ସେମାନଙ୍କର ଶେଷ ବିଚାର ନିମନ୍ତେ ଈଶ୍ୱରଙ୍କର ସେହି ମହାନ ଶ୍ୱେତ ସିଂହାସନ ସମ୍ମୁଖରେ ଛିଡ଼ା ନ ହୋଇଛନ୍ତି, ଯାହାକି ଆପଣ ପ୍ରକାଶିତ ବାକ୍ୟ କୋଡ଼ିଏ ପର୍ବର ଏଗାର ପଦରୁ ପନ୍ଦର ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବେ। ତେଣୁ ଏହି ବିଷୟକୁ ମନମଧ୍ୟରେ ରଖି ଫାରୋଙ୍କର ସିଓଲକୁ ଓହ୍ଲାଇଯିବାର ଯେଉଁ ଛବି ଜିଜିକଲ୍ ପ୍ରଦାନ କରନ୍ତି, ତାହାକୁ ଲକ୍ଷ୍ୟ କରନ୍ତୁ। ମନେ ରଖନ୍ତୁ ଯେ ଈଶ୍ୱର ଏଠାରେ ଫାରୋଙ୍କର ଶରୀର ବିଷୟ ନେଇ କହନ୍ତି ନାହିଁ, କାରଣ ପାତାଳ ଶରୀରଗୁଡ଼ିକୁ ଗ୍ରହଣ କରେ, ମାତ୍ର ମନୁଷ୍ୟର ସେହି ଅମର ଆତ୍ମା ସିଓଲକୁ ଚାଲିଯାଏ। ଆହୁରି ଫାରୋ ବିଷୟ ନେଇ ଲେଖା ଅଛି, ଆମ୍ଭେ ତାହା ସକାଶୁ ଜଳଧିକୁ ଆଚ୍ଛାଦିତ କଲୁ, ଓ ଆମ୍ଭେ ତହିଁର ସ୍ରୋତସମୂହକୁ ନିବୃତ କଲୁ, ତହିଁରେ ଜଳରାଶି ରୁଦ୍ଧ ହେଲା, ପୁଣି ଆମ୍ଭେ ତାହା ନିମନ୍ତେ ଲିବାନୋନକୁ ଶୋକ କରାଇଲୁ, ଓ କ୍ଷେତ୍ରସ୍ଥ ବୃକ୍ଷ ସକଳ ତାହା ଲାଗି ମ୍ଲାନ ହେଲେ। ଯେତେବେଳେ ସେ ମୃତ୍ୟୁବରଣ କଲା, ସମଗ୍ର ପୃଥିବୀ ବିଳାପ କଲେ। ସେହି ଲିବାନୋନ, ଯାହାକି ଫୈନିକିଆର ମହାନ ଜାତି ମଧ୍ୟରେ ଥିଲା, ସେଠାରେ ମହାବିଳାପ ହେଲା। ପୃଥିବୀର ଜାତିଗୁଡ଼ିକ ବିଳାପ କଲେ ଯେତେବେଳେ ମିଶ୍ରର ପତନ ଘଟିଲା। ସମସ୍ତେ ଏହି ଦେଶ ଉପରେ ନିର୍ଭରଶୀଳ ଥିଲେ, ସେମାନଙ୍କର ଆର୍ଥିକ ସ୍ୱଚ୍ଛଳତା ଏହା ଉପରେ ନିର୍ଭରଶୀଳ ଥିଲା, ଓ ଏହାର ମୈତ୍ରୀ ସ୍ଥାପନର ଚୁକ୍ତିଗୁଡ଼ିକ ଏହାଦ୍ୱାରା ସୁରକ୍ଷିତ ହୋଇ ରହିଥିଲା। ଆଉ ବାସ୍ତବରେ ଏହା କି ପ୍ରକାର ଏକ ଛବି? ଷୋହଳ ପଦରେ ଲେଖା ଅଛି, ଆମ୍ଭେ ତାହାକୁ ଗର୍ତ୍ତ ଅବରୋହଣକାରୀମାନଙ୍କ ସହିତ ପାତାଳକୁ ପକାଇଦେବା ବେଳେ ତାହାର ପତନ ଶବ୍ଦରେ ଗୋଷ୍ଠୀୟମାନଙ୍କୁ କମ୍ପିତ କରାଇଲୁ। ପୁଣି ଏଦନର ଅର୍ଥାତ୍ ଲିବାନୋନର ମନୋନୀତ ଓ ସର୍ବୋତ୍ତମ ଜଳ ପାଇ ବୃକ୍ଷ ସକଳ ଅଧଭୁବନରେ ସାନ୍ତ୍ୱନା ପାଇଲେ। ଲେଖା ଅଛି, ଆମ୍ଭେ ତାହାକୁ ଗର୍ତ୍ତ ଅବରୋହଣକାରୀମାନଙ୍କ ସହିତ ପାତାଳକୁ ପକାଇଦେବା ବେଳେ। ବର୍ତ୍ତମାନ ଯେଉଁ ବୃକ୍ଷ ଫାରଙ୍କୁ ଉପସ୍ଥାପିତ କରେ, ତାହା କଟାଯାଇଅଛି, ଓ ଫାର କେଉଁଠାକୁ ଯାଆନ୍ତି? ସେ ସିଓଲକୁ ଯାଆନ୍ତି। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ ସେ କ'ଣ ଆବିଷ୍କାର କରନ୍ତି। 18 ପଦରେ ଲେଖା ଅଛି, ଏହିରୂପେ ତୁମ୍ଭେ ଐଶ୍ୱର୍ଯ୍ୟରେ ଓ ମହତ୍ତ୍ୱରେ ଏଦନସ୍ଥ ବୃକ୍ଷ ସମୂହର ମଧ୍ୟରେ କାହାର ତୁଲ୍ୟ, ତଥାପି ତୁମ୍ଭେ ଏଦନସ୍ଥ ବୃକ୍ଷଗଣର ସହିତ ଅଧଭୁବନକୁ ଅଣାଯିବ, ତୁମ୍ଭେ ଅସୁନ୍ନତ ଲୋକମାନଙ୍କ ମଧ୍ୟରେ ଖଡ଼ଗହତ ଲୋକମାନଙ୍କ ସହିତ ଶୟନ କରିବ। ଏହି ଫାରୋ ଓ ତାର ସମସ୍ତ ଲୋକାରଣ୍ୟ ଏପରି ଅଟନ୍ତି, ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ଫାରୋ ଯେତେବେଳେ ସିଓଲକୁ ଗଲେ, ସେତେବେଳେ ସେ ସେଠାରେ ଅନ୍ୟାନ୍ୟ ଶାସକମାନଙ୍କୁ ଲକ୍ଷ୍ୟ କରିବାକୁ ପାରିଲେ, ଯେଉଁମାନେକି ହତ ହୋଇଥିଲେ ସେମାନେ ମଧ୍ୟ ସେଠାରେ ଥିଲେ। ସେ ଆଉ କିଛି ମଧ୍ୟ ଆବିଷ୍କାର କଲେ, ସେ ଆବିଷ୍କାର କରିବାକୁ ପାରିଲେ ଯେ ମୃତ୍ୟୁ ପରି ଆଉ କୌଣସି ବିଷୟ ଧନୀ ଓ ଦରିଦ୍ର, କଳା ଓ ଗୋରା, ସ୍ତ୍ରୀ ଓ ପୁରୁଷ, ସମାଜରେ ଉଚ୍ଚ ପଦାଧିକାରୀ ଓ ନୀଚ ପଦାଧିକାରୀ ବ୍ୟକ୍ତିକୁ ଏକତ୍ର କରିପାରେ ନା। ମୃତ୍ୟୁ ସମସ୍ତଙ୍କୁ ଗୋଟିଏ ସ୍ତରକୁ ଆଣିବ, କେବଳ ଗର୍ତ୍ତରେ ସେମାନଙ୍କର ଶରୀରକୁ ରଖିବା ଦ୍ୱାରା ନୁହେଁ, ମାତ୍ର ସେମାନଙ୍କର ଆତ୍ମାମାନଙ୍କୁ ମଧ୍ୟ। ଏଠାରେ ମୁଁ ସେମାନଙ୍କର ଆତ୍ମାଗୁଡ଼ିକ ବିଷୟ ନେଇ ପ୍ରକାଶ କରେ। ସମ୍ଭବତଃ କେତେକ ଲୋକମାନଙ୍କ ନିମନ୍ତେ ଏହା ଏକ ଆଶ୍ଚର୍ଯ୍ୟଜନକ ବିଷୟ ହେବ ଯେ ସେମାନେ ଅନୁଭବ କରିବାକୁ ପାରିବେ ଯେ ଏକ ପଶୁ ଯେପରି ମରେ, ସେମାନେ ସେହିପରି ମରିନାହାନ୍ତି। ସେମାନେ ସେହି ସିଓଲରେ ପରସ୍ପରକୁ ଦେଖିବାକୁ ପାରିବେ, ଏପରିକି ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ଯେ ମୃତ୍ୟୁ ପରେ ଆଉ ଏକ ଜୀବନ ରହିଅଛି ଓ ଏକ ବିଚାର ରହିଅଛି, ଓ ଯେଉଁମାନେ ପ୍ରଭୁ ଯୀଶୁଙ୍କୁ ଅସ୍ୱୀକାର କରିଅଛନ୍ତି ସେମାନେ ମଧ୍ୟ ସେହି ସ୍ଥାନରେ ରହିବେ। ସେମାନେ ସମସ୍ତେ ଗୋଟିଏ ସ୍ତରରେ ରହିବେ। ଏହା ହେଉଛି ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରିବାର ପାପ, ଯାହାକି ସେମାନଙ୍କୁ ସେହି ସିଓଲକୁ ନେଇଯିବ ଓ ଶେଷରେ ବିଚାରର ମହାନ ଶ୍ୱେତ ସିଂହାସନ ନିକଟକୁ ନେଇଯିବ ଓ ସେହି ଅଗ୍ନିର ହ୍ରଦ ମଧ୍ୟକୁ ଟାଣି ନେବ। ପ୍ରଭୁ ଯୀଶୁ ଏହି ବିଷୟ ନେଇ ସ୍ପଷ୍ଟ ଭାବେ ଜଣାଇ ଦିଅନ୍ତି ଯେ ପାପ ବିଷୟରେ, ଯେହେତୁ ସେମାନେ ମୋଠାରେ ବିଶ୍ୱାସ କରନ୍ତି ନାହିଁ, ଯାହାକି ଯୋହନ 16 ପର୍ବର 9 ପଦରେ ଲେଖା ଅଛି। ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପେ ବିଶ୍ୱାସ ନ କରିବା କେତେ ଭୟଙ୍କର ବିଷୟ। ଏହି ଅଂଶରେ ଆମେ ଲକ୍ଷ୍ୟ କରିବାକୁ ପାରୁଛୁ ଯେ ନଷ୍ଟକଳ୍ପ ପାପୀ ତାହାର ମୃତ୍ୟୁ ପରେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଏ। ପ୍ରଭୁ ଯୀଶୁଖ୍ରୀଷ୍ଟ ଏହାକୁ ଏକ ଯନ୍ତ୍ରଣାମୟ ସ୍ଥାନ ବୋଲି କହନ୍ତି, ଓ ଏହା ଏକ ସ୍ଥାନ ଯେଉଁ ସ୍ଥାନରେ ନଷ୍ଟକଳ୍ପ ପାପୀ ବିଚାର ନିମନ୍ତେ ଅପେକ୍ଷା କରି ରହିଥାଏ। ପ୍ରିୟ ବନ୍ଧୁ, ଦିନ ଆସୁଅଛି ଈଶ୍ୱର ଅଧାର୍ମିକ ତଥା ପାପୀମାନଙ୍କର ବିଚାର କରିବାକୁ ଯାଉଅଛନ୍ତି, କାରଣ ଯେଉଁମାନେ ତାହାଙ୍କର ବିଦ୍ରୋହାଚରଣ କରି ପାପରେ ପତିତ ହୋଇଅଛନ୍ତି ସେମାନଙ୍କୁ ସେ କେବେ ହେଲେ ସ୍ୱର୍ଗ ରାଜ୍ୟରେ ସ୍ଥାନ ଦେବେ ନାହିଁ, ସେ ସେମାନଙ୍କର ବିଚାର କରିବେ। ଆସନ୍ତୁ ବର୍ତ୍ତମାନ 32 ପର୍ବ ମଧ୍ୟକୁ ଯିବା। ଏହି 32 ପର୍ବରେ ମଧ୍ୟ ଫାରୋ ଓ ମିଶ୍ର ନିମନ୍ତେ ସେହି ବିଳାପ କ୍ରମାନ୍ୱୟେ ଗତି କରେ। 32 ପର୍ବର 2 ପଦରେ ଲେଖା ଅଛି, ହେ ମନୁଷ୍ୟ ସନ୍ତାନ, ତୁମେ ମିଶ୍ରର ରାଜା ଫାରୋ ନିମନ୍ତେ ବିଳାପ କର, ଆଉ ତାହାକୁ କୁହ, ତୁମେ ଗୋଷ୍ଠୀୟମାନଙ୍କର ଯୁବାସିଂହ ସଙ୍ଗେ ତୁଳନା କରାଯାଇଥିଲ, ତଥାପି ତୁମେ ଜଳଚର କୁମ୍ଭୀର ସଦୃଶ ଅଟ। ପୁଣି ତୁମେ ଆପଣା ନଦୀ ସମୂହର ଜଳ ଅତିକ୍ରମ କରି ଓ ଆପଣା ପାଦରେ ଜଳ ଚହଲାଇ ସେମାନଙ୍କର ନଦୀ ସମୂହକୁ ଗୋଳିଆ କରିଅଛ। ମିଶ୍ରୀୟମାନେ ଉଭୟ ସିଂହ ଓ କୁମ୍ଭୀରକୁ ପୂଜା କରୁଥିଲେ, ତେଣୁକରି ଈଶ୍ୱର ସେମାନଙ୍କୁ ସେମାନଙ୍କ ସହିତ ତୁଳନା କରନ୍ତି। ସେହି ଫାରୋ ସମସ୍ୟା ସୃଷ୍ଟିକାରୀ ଥିଲା ଓ ସମସ୍ତଙ୍କ ନିମନ୍ତେ ବିଘ୍ନର ବିଷୟ ଥିଲା। 32 ପର୍ବର 3 ପଦରେ ଲେଖା ଅଛି, ପ୍ରଭୁ ସଦାପ୍ରଭୁ ଏ କଥା କହନ୍ତି, ଆମ୍ଭେ ଅନେକ ଗୋଷ୍ଠୀର ଏକ ସମାଜ ନେଇ ତୁମ୍ଭ ଉପରେ ଆମ୍ଭ ଜାଲ ପ୍ରସାରିବା ଓ ସେମାନେ ଆମ୍ଭ ଜାଲରେ ତୁମ୍ଭକୁ ଉପରକୁ ଆଣିବେ। ଦେଖନ୍ତୁ, ଈଶ୍ୱର କହନ୍ତି, ହେ କୁମ୍ଭୀର, ତୁମ୍ଭେ ଯେପରି ମାଛ ଧରିବା ନିମନ୍ତେ ନୀଳ ନଦୀରେ ଜାଲଗୁଡ଼ିକ ବିଛାଅ, ମୁଁ ମଧ୍ୟ ସେହିପରି ଭାବେ ତୁମ୍ଭକୁ ଧରିବାକୁ ଯାଉଅଛି। ଏହା ଏହିପରି ଅଟେ ସତେ ଯେପରି ଈଶ୍ୱର କହୁଛନ୍ତି, ଫାରୋ, ମୁଁ ତୁମକୁ ଟାଣି ବାହାର କରିଦେବାକୁ ଯାଉଅଛି ଓ ତୁମକୁ ଏପରି ଏକ ସ୍ଥାନକୁ ନେଇଯିବି ଯେଉଁଠାରେ କି ତୁମ୍ଭେ ଆଉ ପ୍ରାସାଦ ମଧ୍ୟରେ ବାସ କରିପାରିବ ନାହିଁ, ତୁମ୍ଭେ ତୁମର ପ୍ରଜାମାନଙ୍କ ସହିତ ନିଜକୁ ସେହିପରି ଦେଖିବାକୁ ପାରିବ। ମୃତ୍ୟୁ ନିଶ୍ଚିତ ଭାବେ ମନୁଷ୍ୟମାନଙ୍କୁ ଏକ ସମାନ ସ୍ତରକୁ ନେଇ ଆସେ। 32 ପର୍ବର 11 ପଦରେ ଲେଖା ଅଛି, କାରଣ ପ୍ରଭୁ ସଦାପ୍ରଭୁ ଏ କଥା କହନ୍ତି, ବାବିଲ ରାଜାର ଖଡ଼ଗ ତୁମ୍ଭକୁ ଆକ୍ରମଣ କରିବ, ବାବିଲର ରାଜା ମିଶ୍ରକୁ ନେଇଯିବ। 18-19 ପଦରେ ଲେଖା ଅଛି, ହେ ମନୁଷ୍ୟ ସନ୍ତାନ, ତୁମେ ମିଶ୍ରର ଲୋକାରଣ୍ୟ ବିଷୟରେ ହାହାକାର କର। ପୁଣି ସେମାନଙ୍କୁ ଅର୍ଥାତ୍ ତାହାକୁ ଓ ବିଖ୍ୟାତ ଗୋଷ୍ଠୀମାନଙ୍କର କନ୍ୟାଗଣକୁ ଗର୍ତ୍ତଗାମୀମାନଙ୍କ ସହିତ ଅଧଭୁବନରେ ପକାଇ ଦିଅ। ତୁମେ ସୌନ୍ଦର୍ଯ୍ୟରେ କାହା ଅପେକ୍ଷା ଅଧିକ? ତଳକୁ ଯାଅ ଓ ଅସୁନତ ଲୋକମାନଙ୍କ ସହିତ ଶୟନ କର। ବର୍ତ୍ତମାନ ଫାରୋ ଲକ୍ଷ୍ୟ କରିବାକୁ ପାରିବେ ଯେ ଅନ୍ୟ ଶାସକମାନେ ମଧ୍ୟ ସେହି ସିଓଲରେ ଅଛନ୍ତି। ଦେଖନ୍ତୁ 22 ପଦରେ ଲେଖା ଅଛି, ଅସୁର ଓ ତାହାର ସମସ୍ତ ଜନସମାଜ ସେଠାରେ ଅଛନ୍ତି, ତାହାର କବର ସକଳ ତାହାର ଚତୁର୍ଦିଗରେ ଅଛି, ସେମାନେ ସମସ୍ତେ ହତ ଖଡ଼ଗ ଦ୍ୱାରା ପତିତ ହୋଇଅଛନ୍ତି। ଅସୁର ହେଉଛି ଅସୁରୀୟ। ତେବେ ସେ ଆଉ କେତେକଙ୍କୁ ମଧ୍ୟ ସେଠାରେ ଥିବାର ଲକ୍ଷ୍ୟ କରନ୍ତି। 24 ପଦରେ ଲେଖା ଅଛି, ସେ ସ୍ଥାନରେ ଏଲମ୍ ଓ ତାହାର କବରର ଚତୁର୍ଦିଗରେ ତାହାର ସମସ୍ତ ଲୋକାରଣ୍ୟ ଅଛି, ଯେଉଁମାନେ ଜୀବିତମାନଙ୍କ ଦେଶରେ ଭୟ ଜନ୍ମାଇଲେ ସେ ସମସ୍ତେ ହତ ଖଡ଼ଗ ଦ୍ୱାରା ପତିତ ହୋଇ ଅସୁନ୍ନତ ଅବସ୍ଥାରେ ଅଧଭୁବନକୁ ଓହ୍ଲାଇ ଯାଇଅଛନ୍ତି ଓ ଗର୍ତ୍ତଗାମୀମାନଙ୍କ ସହିତ ଆପଣାମାନଙ୍କ ଅପମାନ ଭୋଗ କରିଅଛନ୍ତି। ଲେଖା ଅଛି, ସେ ସ୍ଥାନରେ ଏଲମ୍ ଓ ତାହାର କବରର ଚତୁର୍ଦିଗରେ ତାହାର ସମସ୍ତ ଲୋକାରଣ୍ୟ ଅଛି। ଆପଣ ଦେଖନ୍ତୁ, ଶରୀର ଗର୍ତ୍ତରେ ରଖାଯାଇଥିଲା, ମାତ୍ର ସେମାନେ ଆଉ ଏକ ସ୍ଥାନକୁ ଚାଲିଯାଇଛନ୍ତି, ସେହି ସିଓଲକୁ ଚାଲିଯାଇଛନ୍ତି, ଯାହାକି ଏକ ଅଦୃଶ୍ୟ ଜଗତ। ଆମମାନଙ୍କର ପ୍ରଭୁ ଯୀଶୁ ସେହିମାନଙ୍କ ନିମନ୍ତେ ଏହାକୁ ଯନ୍ତ୍ରଣାମୟ ସ୍ଥାନ ବୋଲି କହିଅଛନ୍ତି, ଯେଉଁମାନେ ବିନାଶପ୍ରାପ୍ତ, ମାତ୍ର ଉଦ୍ଧାରପ୍ରାପ୍ତମାନେ ଏକ ବିଭାଗରେ ଅଛନ୍ତି, ଯାହାକୁ ସେ କହନ୍ତି ଅବ୍ରାହ୍ମଙ୍କ କୋଳ। ଓ ଏହାପରେ ଏହାର ପରବର୍ତ୍ତୀ ସମୟରେ ସେହି କୃଷ ଉପରେ ଥିବା ଅନୁତପ୍ତ ଡକାୟତ ନିମନ୍ତେ ସେ ଏହାକୁ ପାରଦିଶ ବୋଲି ନାମିତ କଲେ। ସେ ତାହାକୁ କହନ୍ତି, ଆଜି ତୁମ୍ଭେ ମୋ ସହିତ ପାରଦିଶରେ ଉପସ୍ଥିତ ହେବ। ଏଠାରେ ଅନ୍ୟମାନଙ୍କୁ ଫାରୋ ସେହି ସିଓଲରେ ଦେଖିବାକୁ ପାରନ୍ତି। 32 ପର୍ବର 26 ପଦରେ ଆମେ ଦେଖୁ ଯେ ସେ ଇଦମ୍କୁ ମଧ୍ୟ ସେଠାରେ ଲକ୍ଷ୍ୟ କରିବାକୁ ପାରିଲେ। ଏହାପରେ 32 ପଦଟିକୁ ଶୁଣନ୍ତୁ, କାରଣ ଆମ୍ଭେ ଜୀବିତମାନଙ୍କ ଦେଶରେ ତାହା ବିଷୟରେ ଭୟ ଜନ୍ମାଇଅଛୁ, ଆଉ ସେ ଅର୍ଥାତ୍ ଫାରୋ ଓ ତାହାର ଲୋକାରଣ୍ୟ ସମସ୍ତେ ଖଡ଼ଗ ଦ୍ୱାରା ହତ ଲୋକମାନଙ୍କ ସହିତ ଅସୁନ୍ନତ ଲୋକମାନଙ୍କ ମଧ୍ୟରେ ରଖାଯିବେ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ଜିଜିକଲ୍ କେବଳ ଆମମାନଙ୍କୁ ସେହି ଅଦୃଶ୍ୟ ଜଗତ ବିଷୟରେ ଏକ ସମ୍ୟକ ଧାରଣା ଦିଅନ୍ତି, ଯାହାକୁ କି ସିଓଲ କୁହାଯାଏ। ତେବେ ଏହି ବିଷୟ ନେଇ ଆମେ ଏହା ଉପରେ ବିଶେଷ ଗବେଷଣା କରିବା ବା ଏହା ଉପରେ ଆଲୋଚନା କରିବା ଉଚିତ ନୁହେଁ, କାରଣ ଆମେ ସେହି ଅଦୃଶ୍ୟ ଜଗତ ବିଷୟ ନେଇ ବିଶେଷ କିଛି ଜାଣିପାରିବା ନାହିଁ। ମାତ୍ର ଈଶ୍ୱର ତାହାଙ୍କର ବାକ୍ୟ ମଧ୍ୟରେ ଆମକୁ ଯାହା କିଛି ଜଣାଇଛନ୍ତି ତାହାକୁ ସରଳ ଭାବେ ବିଶ୍ୱାସ କରି ଗ୍ରହଣ କରିନେବା ଉଚିତ, କାରଣ ଏହା ହିଁ ଈଶ୍ୱର ଆମମାନଙ୍କ ଜୀବନରୁ ଆଶା କରନ୍ତି ଓ ଆମମାନଙ୍କୁ ଦେଖାଇଦେବାକୁ ଚାହାନ୍ତି। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 3, ଭୁବନେଶ୍ୱର 751001। ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 3, ଭୁବନେଶ୍ୱର 751001। ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ, odiattv@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।